ଟିକେ କଣ ଜଙ୍ଗଲରେ ଗର୍ଜିବା ଛାଡିଦେଲା ଯେ ଜଙ୍ଗଲଟା ବିଲେଇ ରହିଯିବ।